ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟବା 26 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ନିଜର ବିଚାର ବିନିମୟ କରିବେ। ଏଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କ ମତାମତ ମାଗିଛନ୍ତି। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି ଭିଲ୍ ଏସ୍ଏମ୍ଏସ୍ ଜରିଏ ଆୟବା 24 ତାରିଖ ତକ୍ ନିଜର ମତାମତ ଦେଇପାରିବେ। ଭାରତ ନିର୍ବାଚନ ଆୟୋଗ ବିହାର ବିଧାନସଭା ସାଧାରଣ ନିର୍ବାଚନ ଆର୍ 8 ବିଧାନସଭା ମଣ୍ଡଳୀର ଉପନିର୍ବାଚନ ସୂଚୀ ଘୋଷଣା କରିଛନ୍ତି। ଆୟୋଗ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କୁ ଆଦର୍ଶ ଆଚରଣ ବିଧିକେ କଡ଼ାକଡ଼ି ପାଳନ କରବାରକେ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକ ଆଉ ରାଜନୈତିକ ଦଳମାନେ ସି ଭିଜିଲ୍ ଆପ୍ ଜରିଏ ସାଧାରଣ ଆଚରଣ ବିଧି ଉଲ୍ଲଙ୍ଘନ ବାବଦ ଅଭିଯୋଗମାନ ଦାଖଲ କରିପାରିବେ। ଅଭିଯୋଗ ନିରୀକ୍ଷଣ ଲାଗି ଖାସ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଏତାର ଅନୁସାରେ 1950 ନମ୍ବରକେ ସ୍ୱତନ୍ତ୍ର କଲ୍ ସେବା ଚାଲୁ ରହିଛି। ଏହି ବ୍ୟବସ୍ଥା ଅଠିପହର ଚାଲୁଛି। ଯାତ୍ରୀମାନଙ୍କର ସୁରକ୍ଷା ଆରାମ ଆର୍ ସୁବିଧାକେ ସୁନିଶ୍ଚିତ କରବାର୍ ଲାଗି ପୂର୍ବତଟ ରେଲପଥର ସମ୍ବଲପୁର ମଣ୍ଡଳ ତରଫରୁ ସମ୍ବଲପୁର ରେଲ ଷ୍ଟେସନରୁ ଭିଡ଼ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଯାତ୍ରୀମାନଙ୍କ ଯାଆସ ନିୟନ୍ତ୍ରଣ କରବାର ଆର୍ ଅଏତକା ଭିଡ଼କେ ରୋକବାର୍ ଲାଗି ପ୍ରବେଶ ଆର୍ ପ୍ରସ୍ଥାନ ଦ୍ୱାର ବୁକିଂ କାଉଣ୍ଟର ପ୍ଲାଟଫର୍ମ ଆର୍ ଫୁଟ୍ ଓଭରବ୍ରିଜ୍ନୁ ଅତିରିକ୍ତ ରେଳ ସୁରକ୍ଷା ବଳ କର୍ମଚାରୀ ଆର୍ ବାଣିଜ୍ୟିକ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଏତାର ସହିତ ସୁରକ୍ଷାକେ ଆହୁରି ବର୍କସ୍ କରବାର୍ ଲାଗି ଟିକେଟ୍ କାଉଣ୍ଟର ଆର୍ ସୁରକ୍ଷା ଚେକ୍ପୋଷ୍ଟମାନଙ୍କେ ଧାଡ଼ି ଵ୍ୟବସ୍ଥା ଭିଲ୍ ମୂଲ କରାଯାଇଛି। ସମ୍ବଲପୁରନୁ ଖୁବ୍ ଜଲ୍ଦି କମ୍ପ୍ରେସ୍ଡ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରକଳ୍ପ ମୂଲ ହେବାରକେ ଯାଉଛେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରବାର ଉତ୍ତରୁ ସମ୍ବଲପୁର ମହାନଗର ନିଗମ ଆର୍ ଜିଲ୍ଲା ପ୍ରଶାସନ ତରଫରୁ ଇତକେ ତୁର୍ତ୍ତି କରାଯାଇଛି। ଏ ମାସର ଶେଷ ତକ୍ ମହାନଗର ନିଗମକେ କମ୍ପାନୀ ଡିପିଆର୍ ହସ୍ତାନ୍ତର କରବା। ସେଆଡ଼େ ଜମି ଅଧିଗ୍ରହଣ ଲାଗି କାମ ଜୋରସୋରଥି ଚାଲିଛେ। ଏହି ପ୍ରକଳ୍ପ ଆଇବା 2 ବର୍ଷରେ କାର୍ଯ୍ୟକ୍ରମ କରାଯିବା ବୋଲିକରି ଏସ୍ଏମ୍ସି ତରଫରୁ କୁହାଯାଇଛି। ସହରନୁ ଠୋଲ ହେଉଥିବାର ଉଦା କଚରାନୁ ଏହି ପ୍ଲାଣ୍ଟନୁ ମିଥେନ୍ ଗ୍ୟାସ୍ ତିଆରି ହେବା। ଇତାର ସହିତ ନାଇଟ୍ରୋଜେନ୍ ଗ୍ୟାସ୍ ଭିଲ୍ ମିଳିପାରବା। ଏସବୁ ରନ୍ଧା ଆର୍ ଗାଡ଼ିର ଇନ୍ଧନ ଭାବେ ବ୍ୟବହାର ହୋଇପାରବା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାନୁ ଆଜି ଗିରି ଗୋବର୍ଦ୍ଧନ ପୂଜା କରାଯାଉଛେ। ସମ୍ବଲପୁର ଜିଲ୍ଲାନୁ ଗାଁନୁ ସହର ତକ୍ ଭିନ୍ ଭିନ୍ ଜାଗାନୁ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନଙ୍କର ପୂଜା କରାଯାଉଛେ। ଇଉଲଗୁନେ ମନ୍ଦିର ଆର୍ ମଠମାନଙ୍କେ ଅନ୍ନକୋଟ ସହିତେ ଗିରି ଗୋବର୍ଦ୍ଧନଙ୍କର ପୂଜା କରାଯିବା। ଜିଲ୍ଲାର ମାନେଶ୍ୱର ବ୍ଲକର ସାହସପୁର ଜୁଜୁମୁରା ବ୍ଲକ ଭବାନୀପାଲି ବାଗିର ଜାଗାର ସାର୍ବଜନୀନ ମଣ୍ଡପମାନଙ୍କେ ମହାପ୍ରଭୁଙ୍କର ପୂଜା ମୂଲ ହୋଇଛେ। ଝାରସୁଗୁଡ଼ା ଜିଲ୍ଲାନୁ ଆସ ସ୍କୁଲ ଯିବା ଅଭିଯାନ ମୂଲ ହୋଇଛି। ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଅଭିଯାନର ଶୁଭାରମ୍ଭ କରିଥିଲେ। ଏ ଅବସରରେ ଜିଲ୍ଲାନୁ ଡ୍ରପ୍ ଆଉଟ୍କେ ପୂରାପୂରି ଭାବେ ବନ୍ଦ କରବାର୍ ଲାଗି ଶ୍ରୀ ତ୍ରିପାଠୀ ଆହ୍ୱାନ ଦେଇଥିଲେ। ଇତାର ସହିତ ଶିକ୍ଷା କ୍ଷେତ୍ରଟି ଝାରସୁଗୁଡ଼ା ଜିଲ୍ଲାକେ ଗୋଟିଏ ଆଗୁଆ ଜିଲ୍ଲା କରବାର୍ ଲାଗି ବିଭାଗୀୟ ଅଧିକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଯତ୍ନବାନ ହେବାରକେ ପରାମର୍ଶ ଦେଇଥିଲେ। ଦକ୍ଷିଣ ଆଣ୍ଡାମାନ ସାଗର ଆର୍ ତାର୍ ପାଖର ଦକ୍ଷିଣ ପୂର୍ବ ବଙ୍ଗୋପସାଗରନୁ ସକ୍ରିୟ ଥିବାର ଘୂର୍ଣ୍ଣିବଳୟ ଗଲାକାଲନୁ ଲଘୁଚାପ କ୍ଷେତ୍ର ହୋଇଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ସାଙ୍ଗେ ମେଘୁଆ ପାଗ ଲାଗି ରହିଛି। ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇକରି ଆଇବା 24 ଘଣ୍ଟାଥି ଅବପାତ ହୋଇପାରେ ବୋଲିକରି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଆଇବା 24-26 ତାରିଖ ତକ୍ ରାଜ୍ୟର ଭିନ୍ ଭିନ୍ ଇଲାକାନୁ ମଧ୍ୟମନୁ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ଆମେରିକାର ଗୋଟିଏ ଘରୋଇ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ଏହି ମାସର 26-29 ତାରିଖ ବେଲ୍କେ ବଙ୍ଗୋସାଗରନ ଫେର୍ 2 ଲଘୁଚାପ କ୍ଷେତ୍ର ବନିପାରେ। ଏତାର ପ୍ରଭାବତି ଏ ମାସର ଶେଷ ବେଲ୍ ତକ୍ ଦକ୍ଷିଣ ଓଡ଼ିଶା ସହିତ ରାଜ୍ୟର କେତେଟା ଜାଗାରୁ ଜବର ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ତରଫରୁ ଏବେ କିଛି ସୂଚନା ନାହିଁ ଦିଆଯାଇ। ଏଛନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।